ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ଜୁହାର। ପହିଲା ମୁଖ୍ୟ ଖବର। 46 ବଛର ଉତ୍ତରୁ ଖୋଲାଗଲା ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ ଦେଲେ ସୂଚନା। ଚାବିଥି ନାଇଁ ଖୁଲ୍ବାରନୁ ଭଙ୍ଗାଗଲା ଭିତ ରତ୍ନଭଣ୍ଡାରର ତାଲା। ଶ୍ରୀକ୍ଷେତ୍ର ପୁରୀନ ଆଇବା କାଇଲହେବା ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା। ବେସରକାରୀ ହାସ୍ପାତାଲନ ଜୁଏ ଲାଗବାର ଘଟଣାଥି ଆହତମାନଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆର୍ ବଙ୍ଗୋପସାଗରନ ହୋଇଥିବାର ଘୂର୍ଣ୍ଣିବଲୟର ପ୍ରଭାବଥି ରାଇଜେ ବଢ଼ବା ବର୍ଷା। ଏଥର ପୂରା ଖବର। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଆଜି ଦ୍ୱିପହର 1:28 ଅମୃତ ବେଲାଥି ଖୋଲାଯାଇଛି। 46 ବଛର ଉତ୍ତରୁ ଆଜି ଫେର୍ ଘେ ରତ୍ନଭଣ୍ଡାରକେ ଖୋଲାଯାଇଛି। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ ଏ ସୂଚନା ଦେବାର ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜ୍ଞାଥି ରତ୍ନଭଣ୍ଡାର ଖୋଲିଲା ବୋଲି କହିଛନ୍। ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସହିତ 11 ଜଣିଆ ଦଲ ରତ୍ନଭଣ୍ଡାର ଖୋଲିବାର ସମୟଥି ଉପସ୍ଥିତ ଥିଲେ। ଆଜି ରତ୍ନମାନଙ୍କର ଗଣତି ମନ୍ତି ନାହିଁ ହେ। ରାଜ୍ୟ ସରକାର ଅନୁମୋଦନ ଦେଇଥିବା ରତ୍ନଭଣ୍ଡାର ବାବଦ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଖୋଲାଯାଇଛି ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍। ସେ କହିଛନ୍ ଯେ ବାହାର ରତ୍ନଭଣ୍ଡାରନୁ ରତ୍ନମାନଙ୍କୁ ବାହାର କରିକି ସ୍ୱତନ୍ତ୍ର ଭାବେ କରାଯାଇଥିବା ଷ୍ଟ୍ରଙ୍ଗ୍ ରୁମ୍ଥି ସିଲ୍ କରିକି ରଖାଯାଇଛି। ଭିତ ରତ୍ନଭଣ୍ଡାର ଚାବିଥି ନାଇଁ ଖୋଲିଲା, ସେଥିର୍ଲାଗି ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଭିତ ରତ୍ନଭଣ୍ଡାରର ତାଲା ଭଙ୍ଗା ହେଲା। ଭିତ ରତ୍ନଭଣ୍ଡାରର ସିନ୍ଦୁକ ଆର୍ ଆଲମିରାମାନଙ୍କୁ ରତ୍ନ ରହିଛେ, ଆର୍ ଗୋଟେ ଦିନ ଭିତର ରତ୍ନଭଣ୍ଡାରନୁ ରତ୍ନ କଢ଼ାଯିବା ବୋଲି ଡକ୍ଟର ପାଢ଼ୀ କହିଛନ୍। ରତ୍ନଭଣ୍ଡାର ଖୋଲିବାର ଲାଗି କମିଟିର ସଦସ୍ୟମାନେ ଆଜି ସକାଳେ ମହାପ୍ରଭୁଙ୍କର ଦର୍ଶନ କରିଥିଲେ। ତାର ଉତ୍ତରୁ ଶ୍ରୀମନ୍ଦିରର ପ୍ରଶାସନ କାର୍ଯ୍ୟାଳୟନ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ କରିକି ସଭେ ଧୋତି ଗାମଛା ପିନ୍ଧିକିରି ଏକାସାଙ୍ଗେ ଶ୍ରୀମନ୍ଦିରକେ ଯାଇଥିଲେ। ଆମ ସମ୍ଭାଦଦାତାଙ୍କର ସୂଚନା ଅନୁସାରେ ରତ୍ନଭଣ୍ଡାରର ରତ୍ନମାନଙ୍କୁ ଷ୍ଟ୍ରଙ୍ଗ୍ ରୁମ୍ଥି ରଖାଯିବାର ଉତ୍ତରୁ ଏଏସ୍ଆଇ ତରଫୁ ସ୍ଥିତିର ଅନୁଧ୍ୟାନ କରାଯାଇକରି ରତ୍ନଭଣ୍ଡାରର ଦରକାରୀ ମରାମତି କରାଯିବା, ସେନ୍ତା ରତ୍ନଭଣ୍ଡାରର ଗଣତି ମନ୍ତିର ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କର ସାହାଯ୍ୟ ନିଆଯିବା, ଅଳଙ୍କାରର ସଂଖ୍ୟା, ଓଜନ ଆର୍ ମାନ ପରୀକ୍ଷା ଆଉ ନିର୍ଦ୍ଧାରଣ କରାଯିବା, ରତ୍ନଭଣ୍ଡାର ଖୋଲାଯିବାରୁ ନେଇକରି ସବୁ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଉଛି ବୋଲି ଆମର ସମ୍ଭାଦଦାତା ଜଣାଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଇତାର ଆଘୋ 1978 ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନ ଆଇବାକାଲ ହେବା ମହାପ୍ରଭୁମାନଙ୍କର ବାହୁଡ଼ା ଯାତ୍ରା। ଆଜି ଗୁଣ୍ଡିଚା ମନ୍ଦିରନ ନବମୀ ଦର୍ଶନ ଆର୍ ସନ୍ଧ୍ୟା ଦର୍ଶନ ହୋଇଯାଇଛି। ଭକ୍ତମାନେ ଉପରବେଳାର 5 ତକ ମହାପ୍ରଭୁମାନଙ୍କର ସନ୍ଧ୍ୟା ଦର୍ଶନ କରିଛନ୍। ହେତା ଋତୁରୁ ଆଇବାକାଲ ବାହୁଡ଼ା ଯାତ୍ରା ଲାଗି ମହାପ୍ରଭୁମାନଙ୍କର ଭିନ୍ ଭିନ୍ ନୀତି ମୂଲ ହୋଇଛି। ସେଆଡ଼େ ଆଷ୍ଠାନୁ ନୀଳାଦ୍ରୀ ବିଜେ ସର୍ବାର୍ତ୍ତକ ପୁରୀନ ରହିବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ନିର୍ଦ୍ଦେଶ ଅନୁସାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପୁରୀନ ଅଛନ୍। ସେମାନେ ନୀଳାଦ୍ରୀ ବିଜେ ସର୍ବାର୍ତ୍ତକ ଶ୍ରୀଗୁଣ୍ଡିଚା ଯାତ୍ରାର ସବୁ ରୀତିନୀତି ଯେନ୍ତା ଠିକ୍ଠାକ୍ ଆର୍ ଶୃଙ୍ଖଳିତ ହୋଇପାରବା ଆର୍ ଭକ୍ତମାନେ କେହିନି ପ୍ରକାରର ଅସୁବିଧାଥି ନାଇଁ ପଡ଼ନ୍ ହେଟା ନିଶ୍ଚିତ କରିବେ। କେନ୍ଦ୍ର କ୍ଷୁଦ୍ର, ଲଘୁ ଆର୍ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନଥି ଖଦି ଆର୍ ଗ୍ରାମ୍ୟୋଦ୍ୟୋଗ ଆୟୋଗ ଗଲା ଆର୍ଥିକ ବର୍ଷରେ ଉତ୍ପାଦନ ବିକ୍ରି ଆର୍ ନୂଆ ରୋଜଗାର ଦେବାର୍ଥି ନୂଆ ରେକର୍ଡ କରିଛି। ଆୟୋଗର ଆକଳନ ଅନୁସାରେ ପହିଲା ଥର ଲାଗି ଖଦି ଆର୍ ଗ୍ରାମ୍ୟୋଦ୍ୟୋଗ ଆୟୋଗ 2023-24 ଆର୍ଥିକ ବର୍ଷରେ 155,000 କୋଟି ଟଙ୍କାର ବିକ୍ରି ବଟା କରିଛି, ଯେନ୍ଟାକି 2022-23 ଆର୍ଥିକ ବର୍ଷରେ 134,000 କୋଟି ଟଙ୍କା ଥିଲା। ସେନ୍ତା ଗଲା ଆର୍ଥିକ ବର୍ଷରେ ଆୟୋଗର ଉଦ୍ୟମଥି ଗାଁ ଇଲାକାନ 10,17,000 ନୂଆ ରୋଜଗାର ସୃଷ୍ଟି ହୋଇଛି। ଆୟୋଗର ଅଧ୍ୟକ୍ଷ ମନୋଜ କୁମାର କହିଛନ୍ ଯେ ଖଦି ସାମାନ ଉପରେ ଲୋକଙ୍କର ବିଶ୍ୱାସ ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମେକ୍ ଇନ୍ ଇଣ୍ଡିଆ ଆର୍ ଭୋକାଲ ଫର୍ ଲୋକାଲ ଆହ୍ୱାନ ଲାଗି ସ୍ୱଦେଶୀ ସାମାନ ଉପରେ ଲୋକମାନଙ୍କର ଭରସା ବଢ଼ୁଛି। ଆପଣମାନେ ବାକି ଖବର ଶୁଣିପାରିବେ ଏ ସୂଚନା ଉତ୍ତରୁ।
अब आएगा देश में न्याय का नया दौर, दंड नहीं अब न्याय पर होगा सबका जोर, विकसित भारत का ये है नया अध्याय, सबसे समान व्यवहार मिलेगा सबको न्याय, सरल है सुलभ है पारदर्शी, तकनीकी युक्त है और है स्वदेशी, इसमें है महिलाओं बुजुर्गों का सम्मान, शामिल है इसमें जन जन की आन। साथ इसके चलने का देश पर चढ़ा जुनून, ये है आजाद भारत के अपने कानून।
କଟକର ଗୋଟିଏ ବେସରକାରୀ ହାସ୍ପାତାଲନ ଜୁଏ ଲାଗବାର ଘଟଣାଥି ଆହତ ହୋଇକରି ଶିଶୁଭବନ ଚିକିତ୍ସିତ ହେଉଥିବାର 17 ଜଣ ଛୁଆଙ୍କର ସ୍ୱାସ୍ଥ୍ୟାବସ୍ଥା ବାବଦେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବୁଝାସୁଝା କରିଛନ୍। ଡକ୍ଟର ମହାଲିଂ ଆଜି ଶିଶୁଭବନ ଯାଇକରି ଚିକିତ୍ସିତ ହେଉଥିବାର ଛୁଆମାନଙ୍କୁ ଦେଖବାର ସଙ୍ଗେ ଶିଶୁଭବନର ଅଧୀକ୍ଷକଙ୍କ ସାଙ୍ଗେ ଛୁଆମାନଙ୍କର ଚିକିତ୍ସା ବାବଦେ ଆଲୋଚନା କରିଥିଲେ। ସେନ୍ତା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ ଅଗ୍ନିକାଣ୍ଡ ଘଟଣାଥି ଆହତ ହୋଇକରି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଡାକ୍ତରଖାନାଥି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଭେଟବାର ସାଙ୍ଗେ ସେମାନଙ୍କର ଚିକିତ୍ସା ବାବଦେ ଡାକ୍ତରମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଘଟଣାଥି ଆହତ ହୋଇଥିବାର ଛୁଆର ଆର୍ ବାକି ରୋଗୀମାନଙ୍କର ଚିକିତ୍ସା ମାହାଲିଆ କରବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓସିଏର ସଭ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ବିସିସିଆଇ ତରଫ ମହିଳା ଏସିଆ କପ୍ 2024 ଲାଗି ଭାରତୀୟ ମହିଳା ଦଳର ମ୍ୟାନେଜର ନିଯୁକ୍ତ କରାଯାଇଛି। ଓସିଏ ତରଫ ମିଳିଥିବା ସୂଚନା ଅନୁସାରେ ଆଇବା 19 ତାରିଖ ଶ୍ରୀଲଙ୍କାନ ହେବାରକେ ଯାଉଥିବାର ମହିଳା ଏସିଆ କପ୍ ଟୁର୍ଣ୍ଣାମେଣ୍ଟଥି ଭାଗ ନେବାରକେ ଥିବାର ଭାରତୀୟ ଦଳ ଆଇବା 16 ତାରିଖ ଦିନ ଚେନ୍ନାଇନୁ ଶ୍ରୀଲଙ୍କା ଯିବେ। ଇନ ଜନେଇ ଦିଆଯାଇପାରେ ଯେ ମହିଳା ଏସିଆ କପ୍ ଟୁର୍ଣ୍ଣାମେଣ୍ଟଥି ଭାରତ ସହିତ ନେପାଳ, ପାକିସ୍ତାନ, ୟୁନାଇଟେଡ୍ ଆରବ ଏମିରେଟ୍ସ, ମାଲେସିଆ, ଶ୍ରୀଲଙ୍କା ଆର୍ ଥାଇଲାଣ୍ଡର ଦଳ ଭାଗ ନେବେ। ବଲାଙ୍ଗୀର ଜିଲ୍ଲା ସଇଁତଲାନ ବ୍ଲକସ୍ତରୀୟ ଶାରୀରିକ ଶିକ୍ଷକ ଆର୍ ଶିକ୍ଷୟିତ୍ରୀମାନଙ୍କର ବଛରକିଆ ସମ୍ମିଳନୀ ସଇଁତଲା ବାଳିକା ବିଦ୍ୟାଳୟନ ହୋଇଯାଇଛି। ବ୍ଲକର 28 ବିଦ୍ୟାଳୟ ଆର୍ 3 ମହାବିଦ୍ୟାଳୟର ଶାରୀରିକ ଶିକ୍ଷକ ଆର୍ ଶିକ୍ଷୟିତ୍ରୀମାନେ ଭାଗ ନେଇଥିବା ସମ୍ମିଳନୀଥି ବ୍ଲକ୍ନ 6 ଖେଲକୁଦ ପ୍ରତିଯୋଗିତା ବାବଦେ ଆଲୋଚନା କରାଯାଇକରି କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆ ଲୋପଖଣ୍ଡ ଡାକ୍ତରଖାନାନ ଥାଇରଏଡ୍ ପରୀକ୍ଷା ସେବା ମୁଲିଛି। ଲୋକେ ବିନା ପଇସାଥି ଏ ସେବାର ଲାଭ ନେଇପାରିବେ ବୋଲି ଡାକ୍ତରଖାନା ତରଫ କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ଲାଗି ତାତି ବଢ଼ୁଥିବାରୁ ପୃଥିବୀର ସବୁଆଡ଼େ ଅତ୍କା ଚଡ଼କ ମାରୁଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍। ବଢ଼ତି ତାତିର୍ ଲାଗି ବାତ୍ୟା ସାଙ୍ଗେ ଚଡ଼କ ଆର୍ ଘଡ଼ଘଡ଼ି ହେବାର ଅତ୍କା ସମ୍ଭାବନା ଥିତି ଆର୍ ଖାଲି ଭାରତ ନ ନୁହେଁ ସାରା ପୃଥିବୀନ ଚଡ଼କ ମାରବାରଟା ବଢ଼ୁଛି ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ବିଏସ୍ ପାଇ କହିଛନ୍। ତାପମାତ୍ରା 1 ଡିଗ୍ରୀ ସେଲ୍ସିୟସ୍ ବଢ଼ିଲେ ବାୟୁର ଆର୍ଦ୍ରତା ଧାରଣ କ୍ଷମତା 7% ବଢ଼ସି ଆର୍ ହେତୁ ବଜ୍ରପାତ ହେବାର ସମ୍ଭାବନା 12% ବଢ଼ିଯାଇସି ବୋଲି ଭୂବିଜ୍ଞାନ ମନ୍ତ୍ରଣାଳୟର ଆଘର ସଚିବ ମାଧବନ ନାୟର ରାଜୀବନ କହିଛନ୍। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ସବୁ ଇଲାକାକେ ଛିଞ୍ଚି ହେତାର ପ୍ରଭାବଥି ଭିନ୍ ଭିନ୍ ଜାଗାନ ମଧ୍ୟମରୁ ଜବର ବର୍ଷା ହେଉଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କର ସୂଚନା ଅନୁସାରେ ଦେଶର 150 ବୃହତ୍ ଜଳଭଣ୍ଡାରନ ଜଳସ୍ତରଥି 26% ବର୍ତ୍ତି ହୋଇଛି। ଏଛେନ୍ ଜଳଭଣ୍ଡାରମାନଙ୍କୁ 46.311 ବିଲିୟନ୍ ଘନମିଟର ପାନ୍ ଗଚ୍ଛିତ ଅଛି ବୋଲି ଆୟୋଗ ତରଫ କୁହାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ହୋଇଥିବାର ଘୂର୍ଣ୍ଣିବଲୟ ଆଇବା କାଲି ତକ ଲଘୁଚାପ ହେବାର ସମ୍ଭାବନା ରହିଛି ଆର୍ ସେଥୁ ରାଇଜେ ବର୍ଷା ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ସୂଚନା ଅନୁସାରେ ଆଇବା କାଲି ତକ ରାଜ୍ୟର ବଡ଼ଭାଗୀ ଇଲାକାନ ବର୍ଷା ହୋଇପାରେ। ଖାସକରି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ନୂଆପଡ଼ା ଆର୍ କଳାହାଣ୍ଡି ଜିଲ୍ଲାର ଗୋଟେ ଯୋଡ଼େ ଜାଗା ସହିତ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ଆର୍ ଚଡ଼କ ସଙ୍ଗେ ବର୍ଷା ହୋଇପାରେ। ଆଇବା 18 ତାରିଖ ତକ ରାଜ୍ୟ ବର୍ଷା ଲାଗି ରହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। 46 ବର୍ଷ ଋତୁରୁ ଖୋଲାଗଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମ ଜରିଏ ଦେଲେ ସୂଚନା। ଚାବିଥି ନାହିଁ ଖୁଲବାରନ ଭଙ୍ଗାଗଲା ଭିତର ରତ୍ନଭଣ୍ଡାରର ତାଲା। ଶ୍ରୀକ୍ଷେତ୍ର ପୁରୀନ ଆଇବା କାଲି ହେବା ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା। ବେସରକାରୀ ହାସ୍ପାତାଲନ ଜୁଏ ଲାଗବାର ଘଟଣାଥି ଆହତମାନଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆର୍ ବଙ୍ଗୋପସାଗରନ ହେଉଥିବାର ଘୂର୍ଣ୍ଣିବଲୟର ପ୍ରଭାବଥି ରାଇଜେ ବଢ଼ବା ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।